ନମସ୍କାର, ମୁଁ ରଜା ମୁଦୁଲି, ଗଞ୍ଜାମ ଜିଲ୍ଲା କଲିକଟ କନ୍ୟାପୁର ଗ୍ରାମରୁ କହୁଛି। ମୁଁ କିଛି କହିବାକୁ ଚାହୁଁଛି। ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ଭଗବାନ ଏକ। ଭଗବାନ ଭକ୍ତ ପାଇଁ ଅନେକ ଅବତାର ନିଅନ୍ତି। ଥରେ କ'ଣ ହେଲା, ହିନ୍ଦୁ ମୁସଲମାନ ଖ୍ରୀଷ୍ଟାନ ଏଇ ତିନୋଟି ଲୋକ ଝଗଡ଼ା କରୁଥିଲେ। ଖ୍ରୀଷ୍ଟିଆନ କହୁଥିଲା ଯେ ମୋ ଭଗବାନ ବଡ଼, ଆଲ୍ଲା କହୁଥିଲା ଯେ ମୋ ଭଗବାନ ବଡ଼, ହିନ୍ଦୁ କହୁଥିଲା ଯେ ମୋ ଭଗବାନ ବଡ଼। ତମର ତ ଗୋଟେ ଗୋଟେ ଭଗବାନ, ମୋର 33 କୋଟି ଭଗବାନ, ତ ମୋ ଭଗବାନ ବଡ଼। ସେମାନେ ଝଗଡ଼ା କଲେ, କେବେ ହଉ ଏ ହିମାଳୟ ପର୍ବତ ଡେଇଁବା, ଦେଖିବା କା ଭଗବାନ ରକ୍ଷା କରୁଛନ୍ତି। ଫାର୍ଷ୍ଟ ଖ୍ରୀଷ୍ଟିଆନ ଡେଇଁଲା, କହିଲା ହେ ଯୀଶୁ, ଯୀଶୁ ତାଙ୍କୁ ରକ୍ଷା କଲେ। ତାପରେ ମୁସଲମାନ ଡେଇଁଲା, ତାପରେ ସେ କହିଲେ କି ହେ ଆଲ୍ଲା, ଆଲ୍ଲା ତାଙ୍କୁ ରକ୍ଷା କଲେ। ଯେତେବେଳେ ହିନ୍ଦୁ ଡେଇଁଲା, କହିଲେ ହେ ଶ୍ରୀ ଜଗନ୍ନାଥ, ମହାଦେବ, ଗଣେଶ, ମା ଦୁର୍ଗା। ହିନ୍ଦୁକୁ କିନ୍ତୁ କେହି ବି ବଞ୍ଚେଇବାକୁ ଆସିଲେନି। ତାପରେ ସେ ସୂର୍ଯ୍ୟ ଯେତେବେଳେ ଗଲା, କହିଲା ହେ ଭଗବାନ, ମତେ ତମେ କାହିଁକି ରକ୍ଷା କଲେନି? ସେଇଟା ଆମର ଭକ୍ତଙ୍କର ପରୀକ୍ଷା ଚାଲିଥିଲା, କିନ୍ତୁ ଆପଣ ମତେ କାହିଁକି ରକ୍ଷା କଲେନି? ଜଗନ୍ନାଥ କହିଲେ ଯେ ମୁଁ ରତ୍ନ ସିଂହାସନ ଛାଡିକିରି ଆସିଥିଲି, ତୁ ଯେତେବେଳେ ମହାଦେବକୁ ଡାକିଦେଲୁ ମୁଁ ଧୀର ରହିଗଲି। ମହାଦେବ କହିଲେ ମୁଁ ଗଞ୍ଜେଇ ଭଞ୍ଜେଇ ଛାଡ଼ୁଥିଲି ଯେ ଛାଡିକି ଆସିଲି, ମୁଁ ଭକ୍ତ ଡାକୁଛି ବୋଲି। ସେତେବେଳେ ଗଣେଶକୁ ଡାକିଲୁ, ମୁଁ ଭାବିଲି ଗଣେଶ ତତେ ରକ୍ଷା କରିବେ। ଗଣେଶ କହିଲେ ମୁଁ ଲଡୁ ଫଡୁ ଛାଡିକି ଆସିଥିଲି, ତୁ ଯେତେବେଳେ ମୋ ମା କୁ ଡାକିଲୁ, ମୁଁ ଭାବିଲି ମୋ ବା ନଥିବେ। ସେ କହିଲା କି ନା ଆପଣ ନା ମୁଁ ତତେ ରକ୍ଷା କରିବାକୁ ଗଲା, ତୁ ମରିଯାଇଥିଲୁ। କିନ୍ତୁ ସମସ୍ତ ଭଗବାନଙ୍କୁ ଡାକ, ସମସ୍ତ ଅଧିକାର ଅଛି, କିନ୍ତୁ ଗୋଟେ ଭଗବାନଙ୍କୁ ନିର୍ଦ୍ଦିଷ୍ଟ ରଖ। ଧନ୍ୟବାଦ।